ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ଆସନ୍ତା ମାସରେ ହେବ, ସୂଚନା ଦେଲେ ଆଇନମନ୍ତ୍ରୀ। ଚତୁର୍ଥ ଥର ପାଇଁ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଏବଂ ଲଘୁଚାପର ପ୍ରଭାବରେ 20 ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ଆଜି ସକାଳୁ ତିନିରଥରେ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ ପୂଜା, ଗୋପାଳ ବଲ୍ଲଭ, ମହାସ୍ନାନ ପୂଜା, ସର୍ବାଙ୍ଗ ଦ୍ୱିପହର ଧୂପନୀତି ଏବଂ ସନ୍ଧ୍ୟା ଧୂପନୀତି ଶେଷ ହୋଇଛି। ଆଉ କିଛି ସମୟ ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରତ୍ନ ସିଂହାସନକୁ ବିଜେ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ନବଦିନାତ୍ମକ ଯାତ୍ରା ସାରି ଆଜି ନୀଳକନ୍ଦରକୁ ବିଜେ କରୁଛନ୍ତି ନୀଳାଦ୍ରିନାଥ। ସନ୍ଧ୍ୟା ଧୂପନୀତି ଶେଷ ହୋଇଥିବା ବେଳେ ଆଉ କିଛି ସମୟ ପରେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ କରାଯିବ। ଏହା ପୂର୍ବରୁ ଭୂଇ ସେବକଙ୍କ ଦ୍ୱାରା ତିନି ରଥରେ ଚାରମୂଳ ବନ୍ଧା କାର୍ଯ୍ୟ ସମାପ୍ତ ହୋଇଛି। ରଥ ଚାରିପାଖରେ ସ୍ୱତନ୍ତ୍ର କର୍ଡନ କରାଯାଇଥିବା ବେଳେ ପୁଷ୍ପାଞ୍ଜଳି, ବନ୍ଦାପନା ଓ ଡୋର ଲାଗି ଶେଷ ହୋଇ ବିଜେ କାହାଳି ବାଜିବା ପରେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇବେ। ଏହାପରେ ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗମ୍ଭୀରାକୁ ବିଜେ କରାଯିବ। ପାଳିଆ ସେବକମାନଙ୍କ ଦ୍ୱାରା ରତ୍ନ ସିଂହାସନ ସଜ୍ଜିତ କରାଯିବା ପରେ ସେବକ ସିଂହାସନ ମାର୍ଜନା ସହ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ନୀଳାଦ୍ରି ବିଜେ ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତି ଅପରାହ୍ନ 4:00 ଆରମ୍ଭ ହୋଇଛି। ଏହା ରାତି 10:00 ଶେଷ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ ସମୟରେ ଆଉ ଏକ ମାନବୀୟ ଲୀଳା ଖେଳା ଦେଖିବାକୁ ମିଳିବ। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ମହାପ୍ରଭୁଙ୍କ ପହଣ୍ଡି ସମୟରେ ଅଭିମାନ କରି ମହାଲକ୍ଷ୍ମୀ ଦ୍ୱାର ବନ୍ଦ କରିଦେବେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ଏଥିସହ 16 ଦିନ ପର୍ଯ୍ୟନ୍ତ ଗୁପ୍ତ ଗୁଣ୍ଡିଚା ଯାତ୍ରାରେ ନେବାକୁ ପ୍ରତିଶ୍ରୁତି ଦେବେ। କବାଟ ବନ୍ଦ ସମୟରେ ସ୍ୱତନ୍ତ୍ର ବଚନିକା ହେବା ସହ ପ୍ରତିଶ୍ରୁତି ମିଳିବା ପରେ କବାଟ ଖୋଲିବା ସହ ଶ୍ରୀମନ୍ଦିର ଭିତରକୁ ମହାପ୍ରଭୁ ପ୍ରବେଶ କରିବେ। ଆସନ୍ତାକାଲିଠାରୁ ପୁଣି ଥରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସମାପ୍ତ ହୋଇଛି। ଆସନ୍ତା ମାସରେ ଗଣତି ମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଗଣତି ମଣତି ପାଇଁ 2 ଜଣ ବିଶେଷଜ୍ଞଙ୍କୁ ନିୟୋଜିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖାଯିବ। ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଧୁକ ପ୍ରସ୍ତୁତ କରାଯାଇଛି। ଅଭିଜ୍ଞ ବଣିଆ ଚିହ୍ନଟ ପରେ ଉଚ୍ଚସ୍ତରୀୟ କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମହାପ୍ରଭୁଙ୍କ ରଥଯାତ୍ରାର ସୁନାବେଶରେ ରତ୍ନ ଭଣ୍ଡାରର କୌଣସି ଅଳଙ୍କାର ବ୍ୟବହାର ହେବ ନାହିଁ। ନୂଆ ଅଳଙ୍କାର ପ୍ରସ୍ତୁତ ସହ ଭକ୍ତମାନଙ୍କୁ ସ୍ୱର୍ଣ୍ଣଦାନ ପାଇଁ ଅନୁରୋଧ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।
ଏବେ ରିଜର୍ଭ ବ୍ୟାଙ୍କ ତାର ପ୍ରତିନିଧିଙ୍କୁ ଯେବେ ପଠାଇବା ପ୍ରକ୍ରିୟା ଆରମ୍ଭ କରିବେ ସେବେଠାରୁ ଗଣତି ମଣତି ଆରମ୍ଭ କରିବାକୁ ଆମେ ନିଶ୍ଚିତ କରିବୁ। ଏବଂ ତାଙ୍କର ଯେଉଁ ଅଧିକାରୀମାନେ ଅଛନ୍ତି, ଯେଉଁମାନେ ଏକ୍ସପର୍ଟିଜ୍ ଅଛି, ସେମାନେ ଗତଥର ଯେଉଁମାନେ ଆସିଥିଲେ ତାଙ୍କର 2 ଜଣ ବରିଷ୍ଠ ପ୍ରତିନିଧି ଯେଉଁମାନଙ୍କର ଅଲଗା ମନ୍ଦିରମାନଙ୍କର ଗଣତି ମଣତିରେ ଯେଉଁମାନଙ୍କର ଇନ୍ଭଲ୍ଭମେଣ୍ଟ ଥିଲା ଏବଂ ସେମାନଙ୍କର ସେ ଅଭିଜ୍ଞତାକୁ ଆମେ କାମରେ ଲଗାଇବୁ। ସେମାନେ ଯେମିତି ସଜେଷ୍ଟ କରିବେ ସେଇଭଳି ଭାବରେ ଗଣତି ମଣତି ନୂଆ ସିନ୍ଧୁକ ପ୍ରସ୍ତୁତ ହେଇକି ତାକୁ ଏବେ ଟେମ୍ପରାରୀ ଟ୍ରେଜରରେ ରଖାହେଇଛି ଏବଂ ସେ ସବୁଯାକ ସିଲ୍ଡ କଭରରେ ଯେମିତି ରହିବା କଥା, ଯେଉଁ ଗତ 78 ଯେଉଁ ଗଣତି ବେଳେ ଯେମିତି ରହିଥିଲା ସେଭଳି ଅବସ୍ଥାରେ ସେ ଅଛି। ତେଣୁକରି ତାକୁ ଏ ସମସ୍ତଙ୍କ ଉପସ୍ଥିତିରେ ସେଗୁଡ଼ିକ ଖୋଲା ହେବ।
ରାଜ୍ୟର ସହରାଞ୍ଚଳର ସବୁଜୀକରଣ ବୃଦ୍ଧି ପାଇଁ ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟାନ କୃଷି ରଥକୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ସୁସ୍ଥ ସହରୀ ଜୀବନଯାପନ ତଥା ସହରରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରଥ ସଚେତନତା ସୃଷ୍ଟି କରିବ। 1 ମାସରୁ ଅଧିକ ସମୟ ଧରି ସଚେତନତା ରଥ ଭୁବନେଶ୍ୱର ଓ କଟକର ବିଭିନ୍ନ ସହରାଞ୍ଚଳରେ ଆବାସିକ, ଶିକ୍ଷାନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ପାଖରେ ପହଞ୍ଚ ସଚେତନ କରାଇବ। ଏହାସହ କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ଘର ଏବଂ ଆନୁଷ୍ଠାନିକ କୋଠାରେ ଉଦ୍ୟାନ ମାଧ୍ୟମରେ ସବୁଜିମା ବୃଦ୍ଧି କରିବା ପାଇଁ ସହରବାସୀଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ଆଜି ମନମୋହନ ସାମଲଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ହେବା ପରେ ଭୁବନେଶ୍ୱରଠାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କର୍ମୀ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ସାମଲ କହିଛନ୍ତି, ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଦଳ ଏକାକୀ ସରକାର ଗଠନ କରିପାରିଛି। ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ଦଳ ତାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବ। ରାଜ୍ୟ ସରକାରଙ୍କର ଏକ ବର୍ଷ ଶାସନକାଳ ମଧ୍ୟରେ ରାଜ୍ୟକୁ 17 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ରାଜ୍ୟର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଶ୍ରୀ ସାମଲ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ମନମୋହନ ସାମଲ ପୂର୍ବରୁ 1999, 2001 ଏବଂ 2023 ମସିହାରେ ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହିତ ନବନିର୍ବାଚିତ 32 ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ଆଜି ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ବ୍ୟାପିଥିବା ଡାଇରିଆ ରୋଗ ନିୟନ୍ତ୍ରଣାଧୀନ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର କହିଛନ୍ତି। ଡକ୍ଟର ମିଶ୍ର କହିଛନ୍ତି, ଉସ୍ତପଲ୍ଲୀ ଗ୍ରାମରେ ମୋଟ 11 ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି, ସେଥିମଧ୍ୟରୁ 5 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଡାଇରିଆରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା, ତେବେ ପ୍ରାଥମିକ ତଦନ୍ତ ପରେ ତାହା ଡାଇରିଆ ଜନିତ ନଥିବା ଜଣାପଡ଼ିଛି। ଡାଇରିଆର ମୁକାବିଲା ପାଇଁ କ୍ଷେତ୍ର ସ୍ତରରେ ସଚେତନତା ବୃଦ୍ଧି ଏବଂ ବିଶୋଧନ କାର୍ଯ୍ୟକୁ ନିୟମିତ ଜାରି ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଭଦ୍ରକ ଜିଲ୍ଲା ଓଳଙ୍ଗ ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗଦେଇ ମା' ପାଇଁ ଗଛଟିଏ ଅଭିଯାନ ଅଧୀନରେ ଚାରା ରୋପଣ କରିଥିଲେ। ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଆଜି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ନିୟମାବଳୀ ଓ ବିଏଲ୍ଓଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର କୋଟଳ ସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ରଥଯାତ୍ରା ସମ୍ପନ୍ନ କରି ତିନି ଠାକୁର ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ସେହିପରି ଗଜପତି ଜିଲ୍ଲାରେ ଚତୁର୍ଦ୍ଧ ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ନୀତି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ନୟାଗଡ଼ ଜିଲ୍ଲାର ରଣପୁରଠାରେ ଶ୍ରୀଜଗନ୍ନାଥ ନବଦିନ ଯାତ୍ରା ଶେଷ କରି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନ ସିଂହାସନକୁ ଫେରିଛନ୍ତି। କେନ୍ଦ୍ରାପଡ଼ାସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ସନ୍ଧ୍ୟା 7ଟାରୁ ଶ୍ରୀଜୀଉଙ୍କ ଅଧରପଣା ନୀତି, ଚାହାଣି ମଣ୍ଡପରେ ମହାଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଭେଟ ହେବାର ପରମ୍ପରା ପାଳନ କରାଯିବ। ପରେ ବିଳମ୍ବିତ ରାତିରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହିତ ରସଗୋଲାର ବିଶେଷ ମହତ୍ତ୍ୱ ରହିଛି। ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ମଧ୍ୟରେ ରସଗୋଲା ଗୁରୁତ୍ୱ ବହନ କରିଥାଏ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ରଥଯାତ୍ରା ସହ ଜଡ଼ିତ ହୋଇଥିବାରୁ ପ୍ରତିବର୍ଷ ଆଜିର ଦିନରେ ରସଗୋଲା ଦିବସ ପାଳନ କରାଯାଉଛି। ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନୀଳାଦ୍ରି ବିଜେ ସମୟରେ ବଡ଼ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଖୁଆଇବାର 600 ବର୍ଷ ପୁରୁଣା ପରମ୍ପରା ରହିଛି। ଆଜି ଗୋଟିଏ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରାଯାଇଥାଏ। 2015 ମସିହା ଜୁଲାଇ ମାସ 30 ତାରିଖରୁ ରସଗୋଲା ଦିବସ ପ୍ରଥମେ ଆରମ୍ଭ ହୋଇଥିଲା ଏବଂ 2019 ମସିହା ଜୁଲାଇ ମାସ 29 ତାରିଖରେ ଓଡ଼ିଶାର ରସଗୋଲାକୁ GI ମାନ୍ୟତା ମିଳିଥିଲା। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଭବାନୀପାଟଣା ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସରେ 6ରୁ 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ଆସନ୍ତା ମାସରେ ହେବ, ସୂଚନା ଦେଲେ ଆଇନମନ୍ତ୍ରୀ। ଚତୁର୍ଥ ଥର ପାଇଁ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ନିର୍ଦ୍ଦନ୍ଦରେ ନିର୍ବାଚିତ ଏବଂ ଲଘୁଚାପର ପ୍ରଭାବରେ 20ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।